श्रीमद्भागवतम दशम स्कंद 62 अध्याय श्लोक संख्या 6 छ दोसहस्रं त्वया दत्तं दोसहस्रं त्वया दत्तं परं भाराय मे अभवत् परं भावाय मे भवत् त्रिलोक्यां प्रतिजोद्धारम् त्रिलोक्यां प्रतिजोद्धारं न लभेत ऋते समम् न लभेत ऋते समम् दोसहस्रं त्वया दत्तं परं भाराय मे अभवत् त्रिलोक्यां प्रतिजोद्धारं न लभे त्वद्रुते समम् दोसहस्रं त्वया दत्तं परं भाराय मे अभवत् त्रैलोक्यं प्रतिजोद्धारं न लभे तद्रुते समम् दोसहस्रं त्वया दत्तं पारं भावाय मे अभवत् त्रैलोक्यं प्रतिजोद्धारं न लभे त्वद्रुते समम् दोसहस्रं त्वया दत्तं परं भाराय मे भवान् त्रिलोक्यां प्रतिजोद्धारं न लभे त्वद्रुते समम् दोसहस्रं त्वया दत्तं परं भावाय मे भवान् त्रिलोक्यां प्रतिजोद्धारं न लभे त्वद्रुते समम् दोसहस्रं त्वया दत्तं परं भाराय मे भवान् त्रैलोक्यां प्रतिजोद्धारं न लभे त्वद्रुते समम् शुक्रवाद मते आपणक द्वारा प्रदत्त यही 100,000 बाहुगुड़ गोटे अति बड़ बोज सदृश हो आपण व्यतीत त्रिभुवन युद्ध करने योग्य व्यक्ति आउ क्या पाइली ना हाँ कृष्ण उपस्थित भक्त सदानंद मातृवृंद आपण गाँव भागवत कथा स्वागत जनाऊँच ये तीनो श्लोक बाणासुर भगवान शिवंकर आराधना करोणितपुर सोनितपुर राजधानी से आराधना कर प्रणाम करीटे मस्तक जो किरीट रही सूर्य भाई झलमल हो से किरीटे भगवान पादपद्म को स्पर्श करोटी स्तुति कर प्रार्थना कर गत काली आलोचना करुले पंचम नंबर श्लोक जो नमस्ते त्वां महादेव लोकानां गुरुमीश्वरम पुंसाम पुण्य कामान काम पुरामराघ्रिपम ये भाव प्रार्थना करो आम जो प्रार्थना करुचे प्रार्थना करार जहाँ दरकार ଗୋଟେ ମନେକର ଆବଶ୍ୟକତା ରହିଛି, ଗୋଟେ ବସ୍ତୁ ଆମର ଦରକାର, ସେଥିପାଇଁ ପ୍ରାର୍ଥନା କରିବା, ସିଧାସଳଖ ଯାଇ କହିଦେବାନି ପ୍ରଭୁ ଏଇଟା ମୋତେ ଦିଅନ୍ତୁ, ସିଧାସଳଖ ଯାଇ କହିବାନି ପ୍ରଭୁ ମୋର ଏଇଟା ଦରକାର ଦିଅନ୍ତୁ। ପ୍ରଥମେ ଭଗବାନଙ୍କୁ ସ୍ତୁତି କର, ଯାହାଙ୍କୁ କୁହାଯିବ ତାଙ୍କୁ ଆଗ ସ୍ତୁତି କରାଯିବ, ତାକୁ ସ୍ତୁତି କରାଯିବ, ସ୍ତୁତି କଲା ପରେ ତାପରେ ତୁମର ଯେଉଁ ଆବଶ୍ୟକତା ଅଛି ସେଇଟାକୁ ପ୍ରଣାମ ନିବେଦନ କରିବ। ଏକାଥରକ ଯାଇ ସିଧାସଳଖ ପ୍ରଭୁ ମୋତେ ଏଇଟା ଦିଅନ୍ତୁ, ଏଭଳି କରାଯିବ ନାହିଁ। ସେହିଭଳି ଭାବରେ ବାଣାସୁର ମଧ୍ୟ ଜାଣନ୍ତି କିଭଳି ଭାବରେ ପ୍ରାର୍ଥନା କରିବାକୁ ପଡ଼ିବ। ଏହା ପୂର୍ବ ଶ୍ଳୋକରେ ଶିବଜୀଙ୍କର ପ୍ରଶଂସା କଲେ, ଆମେ ସେ ତ୍ୱାଂ ପୁରୁଷମ୍, ଏଇ ଯେଉଁ ଆମେ ଗତକାଲି ଆଲୋଚନା କରୁଥିଲେ, ମହାଦେବ ଲୋକାନାମ ଗୁରୁମେଶ୍ୱରମ୍ ପୁଂସାମ ଅପୂର୍ଣ୍ଣ କାମାନାମ କାମ ପୁରାଙ୍ଗ୍ରୀପମ୍। ଏହିଭଳି ଭାବରେ ଯେଉଁ ପ୍ରାର୍ଥନା କରାଯିବ ସେ ପ୍ରାର୍ଥନାରେ ଆମର ଯେଉଁ ତାଙ୍କର ଯେଉଁ ନିବେଦନ ରହିଛି ସେଇଟା ମଧ୍ୟ ଛପିକି ରହିବ। ସିଧାସଳଖ କହିବେନି ମୋତେ ଏଇଟା ଦିଅନ୍ତୁ, ଏକାଥରେ କହିବେନି ପ୍ରଥମେ, ତାପରେ ଅବଶ୍ୟ କହିପାରନ୍ତି। ଏଇ ଶ୍ଳୋକରେ ଆମେ ଗତକାଲି ଆଲୋଚନା କରୁଥିଲେ ଅପୂର୍ଣ୍ଣ କାମାନାମ, ପ୍ରଭୁଙ୍କୁ ପ୍ରଥମେ ପ୍ରଭୁଙ୍କୁ ତାଙ୍କର ଗୁଣଗାନ କରାଗଲା, ମହାଦେବ ସିଏ ଦେବତାମାନଙ୍କର ଦେବ ମହାଦେବ, ଲୋକାନାମ ଗୁରୁମେଶ୍ୱରମ୍ ଲୋକମାନଙ୍କ ସେ ହେଉଛନ୍ତି ଗୁରୁ ଏବଂ ସେ ହେଉଛନ୍ତି ଈଶ୍ୱର। ଏଇଭଳି ଭାବରେ ତିନି ପ୍ରକାର ତାଙ୍କର ତିନି ପ୍ରକାର ତାଙ୍କୁ କ'ଣ ଗୁଣଗାନ କରିକିରି ତାପରେ କହୁଛନ୍ତି ପୁଂସାମ ଅପୂର୍ଣ୍ଣ କାମାନାମ କାମ ପୁରା ଅମରାଙ୍ଗ୍ରୀପମ୍, ଯେଉଁମାନଙ୍କର ଅପୂର୍ଣ୍ଣ କାମ ରହିଛନ୍ତି ସେମାନେ ଆପଣ ଶରଣରେ ଗଲେ ଆପଣ ତାଙ୍କର କାମକୁ ପୂରଣ କରନ୍ତି। ଯେଉଁଭଳି ଭାବରେ ସୁର ଅମରାଙ୍ଗ୍ରୀପମ୍, ଆମର ସ୍ୱରଲୋକରେ ବା ଦେବଲୋକରେ ଯେଉଁ ତରୁମାନେ ରହିଛନ୍ତି କଳ୍ପତରୁ, ସେହିଭଳି ଭାବରେ ଆମେ ଗତକାଲି କହୁଥିଲେ ବାଞ୍ଛା କଳ୍ପତରୁ ବେଶ କୃପା ସିନ୍ଧୁ ବୈଷ୍ଣବମାନେ ମଧ୍ୟ ସେହିଭଳି ଭାବରେ କଳ୍ପତରୁ ଯିଏ ଯାହା କାମନା କରିବେ ସେଇଟା ମଧ୍ୟ ସେ ପୂରଣ କରିବେ। ବାଞ୍ଛା କଳ୍ପତରୁ ବେଶ କୃପା କୃପାର ସିନ୍ଧୁ ରହିଛି, ବାଞ୍ଛା କଳ୍ପତରୁ ହେଇକରି ମଧ୍ୟ ଆମେ ମନେକର ଜଣଙ୍କର ରହିଛି କ'ଣ କ୍ଷମତା ରହିଛି ବା ଶକ୍ତି ରହିଛି ଯେ ଯାହାର ଯାହାକୁ ଆବଶ୍ୟକତା ପୂରଣ କରିପାରିବ, କିନ୍ତୁ ସିଏ ପୂରଣ ନ କରିପାରନ୍ତି, କିନ୍ତୁ ଇଏ ହେଉଛନ୍ତି କୃପା ସିନ୍ଧୁ। ବୈଷ୍ଣବମାନଙ୍କ ବିଷୟରେ କୁହାଯାଏ ବାଞ୍ଛା କଳ୍ପତରୁ ଏବଂ କୃପା ସିନ୍ଧୁ, ସେ ସହଜରେ ତ ବାଞ୍ଛା କଳ୍ପତରୁ ପୁଣି କୃପା ସିନ୍ଧୁ, କୃପାର ସିନ୍ଧୁ ସିଏ କୃପା ସିନ୍ଧୁ ହେବ। ପତିତାନାମ ପାବନେଭ୍ୟ ବୈଷ୍ଣବେଭ୍ୟ, ପତିତମାନଙ୍କୁ ସେ ପବିତ୍ର କରିପାରିବେ, ବୈଷ୍ଣବ ସେହି ବୈଷ୍ଣବମାନଙ୍କୁ ପ୍ରଣାମ କରାଯାଉଛି। ଏହିଭଳି ଭାବରେ ବୈଷ୍ଣବମାନଙ୍କୁ ନିବେଦନ ସ୍ତୁତି କରାଯାଇଛି, ବୈଷ୍ଣବମାନଙ୍କର ଭଗବାନ ଭଳି ତାଙ୍କର ମଧ୍ୟ ଶକ୍ତି ରହିଛି। ମଦ୍ଭକ୍ତି ମଦ୍ଭକ୍ତ କ'ଣ ପୂଜାଭ୍ୟତିକ, ଭଗବାନ ନିଜେ କହିଲେ ମୋର ଭକ୍ତର ପୂଜା ମୋଠାରୁ ଅଧିକ। ତେଣୁ ଏଠି ଶିବଜୀ ଯଦି ଭଗବାନଙ୍କର ଭକ୍ତ, ଭଗବାନ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଯଥା ଶମ୍ଭୁ ହେଉଛନ୍ତି ସେହିଭଳି ଭାବରେ ମାନେ ଶ୍ରେଷ୍ଠ ବୈଷ୍ଣବମାନଙ୍କ ଯଥା ଶମ୍ଭୁ। ଭାଗବତଙ୍କ ଅନ୍ତିମରେ ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟରେ ଯେତେବେଳେ ସୁଧ ଗୋସ୍ୱାମୀ ଭାଗବତଙ୍କୁ ବିଶ୍ରାମ ଦେବେ ସେହି ସମୟରେ ତେର ଅଧ୍ୟାୟରେ ସବୁ ଭଗବାନଙ୍କ ସ୍ତୁତି କରିଛନ୍ତି, ସେଇ ସେଇ ସ୍ତୁତି ବେଳେ ସେ ଏଇ ଶ୍ଳୋକଟି କହିଛନ୍ତି। ସେ କହୁଛନ୍ତି ଯେ ନିମ୍ନ ଗାନାଂ ଯଥା ଗଙ୍ଗା, ଭାଗବତ ମହାତ୍ମ୍ୟ ପ୍ରକାଶ କରିଛନ୍ତି, ସିଏ ନିମ୍ନ ଗାନ ଯଦି ଯେଉଁ ନଦୀ ସବୁ ରହିଛନ୍ତି ସେ ନିମ୍ନକୁ ଗତି କରୁଛନ୍ତି, ଗତି କରିକି ଅନ୍ତିମରେ ସମୁଦ୍ରରେ ଯାଇ ପ୍ରବେଶ କରୁଛନ୍ତି। ତେଣୁ ଏଇ ନିମ୍ନ ଗାନ ମାତ୍ରେ ଗଙ୍ଗା ହେଉଛନ୍ତି ଶ୍ରେଷ୍ଠ, ନିମ୍ନ ଗାନ ଯଥା ଗଙ୍ଗା, ଏବଂ ସେହିଭଳି ଭାବରେ ଦେବାନାମ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଅଚ୍ୟୁତ ବା ବିଷ୍ଣୁ ହେଉଛନ୍ତି ଶ୍ରେଷ୍ଠ, ଏବଂ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଶମ୍ଭୁ ବିଷ୍ଣୁଙ୍କର ସେ ହେଉଛନ୍ତି ସେବକ ଆରାଧନାକାରୀ, ସିଏ ବିଷ୍ଣୁଙ୍କର ଆରାଧନା ବିଷ୍ଣୁଙ୍କର ଭକ୍ତ ସିଏ ବୈଷ୍ଣବ, ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଅଗ୍ରଗଣ୍ୟ ହେଉଛନ୍ତି ଶିବଜୀ, ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ଏବଂ ପୁରାଣାନାମ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଷୋହଳ କ'ଣ ଅଠର ଷୋହଳ କେତୋଟି ପୁରାଣ ରହିଛନ୍ତି, ଅଠରଟି ପୁରାଣ ରହିଛନ୍ତି, ତାହା ଭିତରୁ ଶ୍ରେଷ୍ଠ ଇଦମ୍ ପୁରାଣାନାମ ଇଦମ୍ ତଥା। ଇଦମ୍ କହିଲେ ସେ କୌଣସି ବହି ନେଇନଥିଲେ, ସେ ସମୟରେ କୌଣସି ବହି ପ୍ରକାଶିତ ହେଇଥିଲା, ବ୍ୟାସଦେବ ରଚନା କରିଥିଲେ, ତାଳପତ୍ରରେ ସବୁ ରଚନା କରିକି ରଖିଥିଲେ ଭାଗବତଙ୍କୁ, ମୂଳ ଭାଗବତମ ସିଏ, କିନ୍ତୁ ସେ ସବୁ ଏ ଯେଉଁ ଆମର ଯେମିତି ବର୍ତ୍ତମାନ ବହିପତ୍ର ସବୁ ରହିଛି ସେସବୁ ଏତେ ନଥିଲା, ଏବଂ ସୁତ ଗୋସ୍ୱାମୀ ଶୁଣିକିରି ମନେ ରଖିଥିଲେ ସବୁ। ତେଣୁ ଇଦମ୍ କହିଲେ ମୁଁ ଯେଉଁ ବର୍ତ୍ତମାନ ତୁମକୁ ଭାଗବତ କହୁଛି, ଏଇ ଭାଗବତମ ହେଉଛନ୍ତି ପୁରାଣମାନଙ୍କ ଭିତରେ ଶ୍ରେଷ୍ଠ, ପୁରାଣ ନାମ ଇଦମ୍ ତଥା। ତେଣୁ ये जो वैष्णव मानक भक्त मानकर जो रही शक्ति रही से विषय में भागवतम विभिन्न स्थान में शास्त्र मान से वर्णना कर जो वर्णना कर भागवत नवम स्कंद अम्बरीश महाराज चरित्र वर्णना कर सूर्यकूल भगवान सूर्यकूल आसो कूल भगवान रामचंद्र आई कूल अम्बरीश महाराज अम्बरीश महाराज प्रति अपराध कर दुर्वास मुनि ए विषय भागवत नवम स्कंद वर्णना करते कौन भगवान भक्त विरुद्ध सी भावुले किए जो दुर्वास मुनि भावुले ये जन भक्त ये कौन आंकर शक्ति रही ये कौन खाली अरे कृष्ण कीर्तन करुँ ये शक्ति रही शक्ति रही बड़ बड़ जोगी बहुत अष्टांग जोग सिद्धि रही तेणु भावुले किसी ना शक्ति ना ताकि विद्वेष था कारण ये हूँ दुर्वास मुनि आंकर बहुत जोग शक्ति रही अष्टांग जोग सिद्धि सब रही भाव रही अम्बरीश जड़े सामान्य राजा जड़े जो भक्त जड़े सी भावुले मुँह बहुत उच्चर प्रभुपाद महाराज गोटे बाणी थी गत काली पूर्व दिन जे जो मैंने गत काली बोधे जो मैंने निजक भावती से सुपीरियर बहुत श्रेष्ठ प्रकृत से श्रेष्ठ नुहत जी भावती मुझ सब बहुत सब दिन मानते दिन अवस्था अच्छी से ही प्रकृत श्रेष्ठ ये भाव कथा रही वैष्णव फिलोसफी बहुत सूक्ष्म फिलोसफी समस्त बुझीपारे ना एमती बहुत बड़ बड़ ज्ञानी मैंने बुझीपारे ना ये वैष्णव फिलोसफी को तेणु ये रही दुर्वास मुनि मत बुझीपार तेणु से जो गोटे दिन कथी कौन ना एकादशी आम आसंता का एकादशी आसब ये जो एकादशी जो रही पारणा कर एकादशी व्रत करशी व्रत करदिन पारणा कर द्वादशी तिथि पारणा कर समय आँचीगल दुर्वासा दुर्वासा दस हजार शिष्य था कि ये शिष्य मान कथा वर्णना कर एकुटिया के पल जाइए शिष्य मैंने जा ना भी हो ए पहुँचीगले अम्बरीश महाराज तुम देखिकी सब से सब प्रदान कर दान धर्म सब करुले निमंत्रण कले आसत आप खाद्य ग्रहण करेंगे तेणु दुर्वास कले स्नान करने यमुनार वृंदावन से समय थे अम्बरीश महाराज तेणु यमुनार स्नान करणिशुणी डेरी करदे देखा कौन करुच्ची ये अम्बरीश देश था कहीं बहुत सम्मान था ये दुर्वास जन बड़ बहुत बड़ जोगी आठ अधिक सम्मान था तेणु से सही पार ईर्षा थी तेणु जाणीशु डेरी कले अम्बरीश भागवत नवम स्कंद विस्तार भाव वर्णना कर अम्बरीश महाराज चिंता कले कौन करवा धर्म संकट यही भाव आम जीवन में बहुत धर्म संकट आँच कौन करा कले असुविधा सेटा कले असुविधा से कौन कर जदि से पारणा न करे तो एकादशी व्रत भंग होती पारणा करे तो सी जो अतिथि आसान खाया न देखिए केमी खाइबे धर्म संकट एमती कि से ब्राह्मण मान पचारे मोर बर्तमान कौन कर्तव्य से मैंने मत किपारे ना कि भगवान भक्त जी सब ज्ञान तक रही तेणु से जल तुसी टी गुसे जल तुसी ग्रहण कले एतिकी जलटा खाद्यर जीव खाद्यर मध्य जीव ना अखाद्यर मध्य जीव से खाया खाया नुह कि आहार नुह कि निराहार नुह यही भाव तेणु से जानती तेणु से पान कले ये कथा जाणीगले स्नान करूला बेल जाणीगले दुर्वास मुनि एत जोग शक्ति जोग शक्ति बड़े जापारे तेणु तक क्रोध आसला क्रोध आसला जदि तक कि भूल हो गला कौन तक हत्या करेंगे यही भाव क्रोध तर आसला गोटे जटा को छिंडेदे कृतिया नामक रक्षस राक्षस तैयारी कले कृतिया नामक राक्षस जो या कले छाड़ीदे अम्बरीश को हत्या करने भाव दुर्वास बुद्धि नष्ट हो गला क्रोधाद भवती सम्मोह सम्मोह स्मृति विभ्रम स्मृति वंशात बुद्धिनाश बुद्धिनाशात प्रणशति भगवद गीतार भगवान कहले सीटा गोटे पर गोटे हम ये काम पर क्रोध क्रोध पर मोह मोह पर बुद्धिनाश बुद्धिनाश निजर निज विनाश हम से भाव अवस्था ही जाता तेणु से जो कृत्या को छाड़ी से कृत्या को भगवान सुदर्शन चक्र ତାକୁ ଜାଳିଦେଲେ, ଅଗ୍ନିକୁ ଜାଳିଦେଲେ, ଅଗ୍ନିକୁ ଜାଳିଦେଲେ ସିଏ ଜାଳି ଦେଇକିରି ସୁଦର୍ଶନ ଚକ୍ର ପଛରେ ଧାଇଁଲେ, ଦୁର୍ବାସାଙ୍କ ପଛରେ। ଏ ଯେଉଁ ଦୁର୍ବାସ ଯେତେବେଳେ ଅମ୍ବରୀଷକୁ ସେ କୃତିଆ ନାମକ ରାକ୍ଷସକୁ ପ୍ରେରଣ କରୁଥିଲେ, ଅମ୍ବରୀଷ ମହାରାଜ ଭଗବାନଙ୍କର ଭକ୍ତ, କୌଣସି ଭୟ ନାହିଁ, ନିର୍ଭୀକ ଭାବରେ ରହିଥିଲେ, ଗୋଟିଏ ପାଦ ମଧ୍ୟ ପଶ୍ଚାତପଦ ହେଲେ ନାହିଁ କୁହାଯାଏ, ଗୋଟିଏ ପାଦ ମଧ୍ୟ ଘୁଞ୍ଚିଲେ ନାହିଁ, ସେହିଭଳି ଭାବେ ରହିଥିଲେ। ହଁ, ମୃତ୍ୟୁବରଣ କଲେ କରିବେ, କିଛି ଅସୁବିଧା ନାହିଁ। ଏବଂ ଭଗବାନ ମଧ୍ୟ ପ୍ରାର୍ଥନା କରୁଥିଲେ, ପ୍ରଭୁ ରକ୍ଷା କର, ରକ୍ଷା କର, ରକ୍ଷା କର, ପ୍ରଭୁ କିଛି କରୁନଥିଲେ। ଭଗବାନଙ୍କର ଭକ୍ତ, ତାଙ୍କର କୌଣସି ଉନ୍ନତ ଭକ୍ତ, ସିଏ ସମସ୍ତେ ସେଇଟା କରିପାରିବେ ନାହିଁ। କିନ୍ତୁ ଭଗବାନ ଯେଉଁ କହିଲେ ନା ଭଗବତ ଗୀତା ନବମ ଅଧ୍ୟାୟରେ, କୌନ୍ତେୟ ପ୍ରତିଜାନ ହିଁ ନାମେ ଭକ୍ତ ପ୍ରଣଶତି, ଯେଉଁମାନେ ଅପିଚେତ ସୁଦୁରାଚାରୋ ଭଜତେ ମାମ ଅନନ୍ୟ ଭାଗ ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହୋଇସ କ୍ଷିପ୍ରଂ ଭବତି ଧର୍ମାତ୍ମା ସଶାନ୍ତିନି ଅଛନ୍ତି। କୌନ୍ତେୟ ପ୍ରତିଜାନ ହିଁ ନାମେ ଭକ୍ତ ପ୍ରଣଶତି, ଭଗବତ ଗୀତାରେ ଏତେ ଶ୍ଳୋକ ଭଗବାନ କହିଲେ, କିନ୍ତୁ ଗୋଟିଏ ଶ୍ଳୋକକୁ କହିପାରିଲେ ନାହିଁ। ଯେମିତି ଆମର ଓଡ଼ିଶାରେ ବା ଅନ୍ୟ କେଉଁଠି ଥାଇପାରେ, ସ୍ତ୍ରୀ ଲୋକମାନେ ତାଙ୍କର ସ୍ୱାମୀଙ୍କର ବା ଶ୍ୱଶୁରଙ୍କର ଏସବୁଙ୍କର ନାଁ ନିଅନ୍ତି ନାହିଁ, ସେହିଭଳି ଭାବରେ ଭଗବାନ ଏ ଶ୍ଳୋକଟିକୁ ନେଇପାରିଲେ ନାହିଁ। ତେଣୁ କହିଲେ ଅର୍ଜୁନକୁ, ଅର୍ଜୁନ କୌନ୍ତେୟ ପ୍ରତିଜାନ ହିଁ ନାମେ ଭକ୍ତ ପ୍ରଣଶତି, ହେ କୁନ୍ତିପୁତ୍ର ତମେ ଘୋଷଣା କର ମୋର ଭକ୍ତର କେବେ ହେଲେ ବିନାଶ ହେବ ନାହିଁ। ଆର ଏଇ ଯେଉଁ ଶ୍ଳୋକରେ ବହୁତ ତାତ୍ପର୍ଯ୍ୟ ରହିଛି, ବହୁତ ଆଚାର୍ଯ୍ୟମାନେ ବହୁତ ପୋତା ଟିକାରେ କହିଛନ୍ତି। ତେଣୁ ମୂଳ ତା'ର ସଂକ୍ଷେପରେ ଆମେ କହିବା, ଭଗବାନ କାହିଁକି କହିଲେ ନାହିଁ ନ ଆମେ ଭକ୍ତ ପ୍ରଣଶତି, ନା ଭଗବାନଙ୍କର କଥାରେ ଭକ୍ତଙ୍କର ମଧ୍ୟ ବିଶ୍ୱାସ ନ ହୋଇପାରେ, କାହିଁକି ନା ଯେତେବେଳେ ଦରକାର ପଡ଼େ ଭଗବାନ ତାଙ୍କର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦିଅନ୍ତି। ଯେଉଁଭଳି ଭାବରେ ମହାଭାରତ ଯୁଦ୍ଧରେ ଭଗବାନ ପ୍ରତିଜ୍ଞା କରିଥିଲେ ଯେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ତାଙ୍କର ଭକ୍ତ ଭୀଷ୍ମଦେବ ଯେତେବେଳେ ପ୍ରତିଜ୍ଞା କଲେ ମୁଁ ଅର୍ଜୁନକୁ ହତ୍ୟା କରିବି ନହେଲେ କୃଷ୍ଣଙ୍କୁ ଅସ୍ତ୍ର ଧାରଣ କରେଇବି, ତେଣୁ ଭଗବାନ ତାଙ୍କର ପ୍ରତିଜ୍ଞାଙ୍କୁ ଭଙ୍ଗ କରିକିରି ଅସ୍ତ୍ର ଧାରଣ କରିଥିଲେ। ଏ ଗୋଟେ ଲୀଳାଟି ହେଇଥିଲା ମହାଭାରତ ଯୁଦ୍ଧରେ। ତେଣୁ ଭଗବାନ ନିଜେ ପ୍ରତିଜ୍ଞା ନ କରିକିରି ଅର୍ଜୁନଙ୍କୁ କହିଲେ ତୁମେ ପ୍ରତିଜ୍ଞା କର, ଭଗବାନଙ୍କର ଭକ୍ତ ଯାହା ପ୍ରତିଜ୍ଞା କରିବ ଭକ୍ତ ତାକୁ ଭଗବାନ ତାକୁ ରକ୍ଷା କରିବେ। ତେଣୁ ଏଇଭଳି ଭାବରେ ସୁଦର୍ଶନ ଚକ୍ର ଆସି ସେ କୃତିଆକୁ ଜାଳିଦେଲେ, ଜାଳିକିରି ଏଇ ଯେଉଁ ଦୁର୍ବାସଙ୍କ ପଛରେ ଧାଇଁଲେ, ଦୁର୍ବାସା ତ୍ରାହି ତ୍ରାହି କହିକି ଚାରିଆଡ଼େ ବୁଲିଲେ, ଯୁଆଡ଼େ ଆଜି ସାରା ବିଶ୍ୱରେ ବୁଲିଲେ, କେଉଁଠି ରକ୍ଷା ପାଇପାରିଲେ, କେହି ରକ୍ଷା କରିପାରିଲେ ନାହିଁ। ଏମିତିକି ଜଳ ଭିତରେ ମଧ୍ୟ ସିଏ ସୁଦର୍ଶନ ଚକ୍ର ଯାଇ ପହଞ୍ଚିଗଲେ, ଜଳ ଭିତରେ ମଧ୍ୟ ଉତ୍ତାପ ପ୍ରାପ୍ତ ହେଲେ, ଛଟପଟ ହେଲେ। ବ୍ରହ୍ମା ମଧ୍ୟ ରକ୍ଷା କରିପାରିଲେ ନାହିଁ, ଶିବଜୀ ଯାହାଙ୍କର ଅଂଶରେ ସେ ଆସିଛନ୍ତି ସିଏ ମଧ୍ୟ ରକ୍ଷା କରିପାରିଲେ ନାହିଁ। ଅନ୍ତିମରେ ଯେତେବେଳେ ବ୍ରହ୍ମ ବୈକୁଣ୍ଠ ଲୋକରେ ଯାଇକି ଭଗବାନଙ୍କ ଶରଣରେ ପଡ଼ିଗଲେ, କଥା ତାଙ୍କର ଆଉ ଶକ୍ତି ନାହିଁ, ପାଟିରୁ ଆଉ କଥା ବାହାରୁ ନାହିଁ, ପ୍ରଭୁ ରକ୍ଷା କର ବୋଲି ପଡ଼ିଗଲେ। ତେଣୁ ଭଗବାନ କହିଲେ ମୁଁ ତୁମକୁ ରକ୍ଷା କରିପାରିବିନି, ଶୀଘ୍ର ଯାଅ, ଶୀଘ୍ର ଯାଅ, ଏଠୁ ପଳାଅ। ଏଇସବୁ କଥା ବହୁତ ସୁନ୍ଦର ଭାବରେ ସବୁ କଥାବାର୍ତ୍ତା ହେଇଛି। ଭଗବାନ କିଭଳି କଥା କହିଛନ୍ତି ଦୁର୍ବାସଙ୍କୁ, ଜୀବନରେ ମାନେ ଇଏ ଯେଉଁ ଭଗବାନ ବିଷ୍ଣୁଙ୍କର ଜୀବନରେ ତାଙ୍କର ଲାଇଫରେ ବା ତାଙ୍କର ଇଏରେ ଏ ପ୍ରଥମଥର ପାଇଁ ଜଣେ ବ୍ରାହ୍ମଣ ଯିଏ ଯାଇଛନ୍ତି ଶରଣରେ ଯିବା ପାଇଁ ଯାଇଛନ୍ତି, ସେ ଶରଣ ଦେଲେ ନାହିଁ, ଶରଣାଗତ ଭଗବାନ ପ୍ରସିଦ୍ଧ ହେଉଛନ୍ତି ଶରଣକୁ, ଶରଣ ଯେଉଁମାନେ ଶରଣରେ ଆସିବେ ତାଙ୍କୁ ସିଏ ଶରଣ ପ୍ରଦାନ କରିବେ, ଶରଣ ଶରଣାଗତ ସିଏ ଶରଣ ପ୍ରଦାନ କରିବେ। କିନ୍ତୁ ତାଙ୍କୁ କହିଲେ ନା ମୁଁ ତୁମକୁ ଶରଣ ଦେଇପାରିବି ନାହିଁ, ତୁମେ ଯାଅ ଶୀଘ୍ର ଯାଅ, ଏଭଳି ଭାବରେ ବହୁତ ଆଲୋଚନା ହେଇଛି ସେଇଟା। ତେଣୁ ଯାହା ଆମର କହିବାର ଉଦ୍ଦେଶ୍ୟ ଥିଲା, ସେଠୁ ଫେରିକିରି ଆସିଲେ, ଫେରିକିରି ଆସିକିରି ଯେତେବେଳେ ଅମ୍ବରୀଷ ପାଖରେ ପ୍ରଣାମ କଲେ ସେଠି ଯାଇ ପଡ଼ିଗଲେ, ଗୋଟିଏ ବର୍ଷ ଲାଗିଗଲା ଆ ଭିତରେ, ଗୋଟିଏ ବର୍ଷ ଭିତରେ ଅମ୍ବରୀଷ ମହାରାଜ କୌଣସି ଖାଦ୍ୟ କୌଣସି ପାନୀୟ ମଧ୍ୟ ଗ୍ରହଣ କରିନାହାନ୍ତି। ଆମେ ଭାବୁଛେ ପାନୀୟ ନ ଗ୍ରହଣ ନକରି କ'ଣ ରହିପାରି, ନୁହଁ ପାନୀୟ ଗ୍ରହଣ ମଧ୍ୟ କରିନାହାନ୍ତି, ଏଇଟା ବର୍ଣ୍ଣନା କରାଯାଇଛି, ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ପହଞ୍ଚିଗଲେ ସେତେବେଳେ ଅମ୍ବରୀଷ ମହାରାଜ ସୁଦର୍ଶନ ଚକ୍ରକୁ ସ୍ତୁତି କଲେ, ବହୁତ ସ୍ତୁତି ବର୍ଣ୍ଣନା କରାଯାଇଛି, ନବମସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ସ୍ତୁତି ସବୁ ରହିଛି। ତାପରେ ଯେତେବେଳେ ସ୍ତୁତିରେ ସନ୍ତୁଷ୍ଟ ହେଇକରି ସୁଦର୍ଶନ ଚକ୍ର ଆଉ ତାକୁ ତା'ର ଯେଉଁ ଉତ୍ତାପ ପ୍ରଦାନ କରୁଥିଲେ ବନ୍ଦ କରିଦେଲେ, ତେଣୁ ପ୍ରାଣ ରକ୍ଷା ହୋଇଗଲା। ଦୁର୍ବାସଙ୍କର ଗୋଟିଏ ମୁହୂର୍ତ୍ତରେ ପ୍ରାଣ ଯାଇଥାନ୍ତା, ଏଇଭଳି ଭାବରେ ସେ ଚିନ୍ତା କରୁଥିଲେ ଗୋଟିଏ ବର୍ଷ କାଳ, ଏଇ ସୁଦର୍ଶନ ଚକ୍ର କାଟିଦେବ, ଏଇଭଳି ଭାବରେ ରହିଥିଲା, ମୃତ୍ୟୁ ଭୟ ରହିଥିଲା, ଏତେ ତାପ ରହିଥିଲା, ସହିପାରୁ ଛଟପଟ ଛଟପଟ ହେଉଥିଲେ। କିନ୍ତୁ ଯେତେବେଳେ ସୁଦର୍ଶନ ଚକ୍ର ତାଙ୍କର ଶୀତଳତା ପ୍ରଦାନ କଲେ, ତାଙ୍କର ଉତ୍ତାପକୁ ମୋହରେଇ ଦେଲେ, ଶୀତଳତା ପ୍ରାପ୍ତ ହେଲେ, ଜୀବନ ପ୍ରାପ୍ତ ହେଲା। ତେଣୁ ସେ କହୁଛି, ଅହୋ ବୈଷ୍ଣବ କ'ଣ, ଅହୋ ଭଗବାନଙ୍କର ଭକ୍ତଙ୍କର କେତେ ମହାତ୍ମା ରହିଛି, ଓ ମହତ୍ୱ ବୈଷ୍ଣବ ନା ଦୁଷ୍ଟ ଆଦ୍ୟମେ। ଆଜି ମୁଁ ଦେଖିଲି ବୈଷ୍ଣବମାନଙ୍କର କେତେ ତାଙ୍କର ମହତ୍ତ୍ୱ ରହିଛି। କ'ଣ ବୈଷ୍ଣବମାନ ମହତ୍ତ୍ୱ ନା କ'ଣ, ତାଙ୍କ ପ୍ରତି ସେ ଦୋଷ କଲେ ମଧ୍ୟ, ଅପରାଧ କଲେ ମଧ୍ୟ, ସିଏ ତାଙ୍କୁ ତାଙ୍କର ମଙ୍ଗଳ ଆଣି ସମୀ ଆସେ, ତାଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ପ୍ରାର୍ଥନା କଲେ। ଏ ବଡ଼ କଥା, ଆମ ପ୍ରତି ଜଣେ ଦୋଷ ଆରୋପ କରିବ, ଯଦି ଆମକୁ ଯଦି ହତ୍ୟା କରିବାକୁ ବସିଥିବ, ଆମେ ଯଦି ସୁବିଧା ପାଇବା ତାଙ୍କୁ ହତ୍ୟା କରିଦେବା। କିନ୍ତୁ ଇଏ ପ୍ରାର୍ଥନା କରେ ନାହିଁ, ତାଙ୍କ ଜୀବନ ରକ୍ଷା ହେଉ, ଏଇଭଳି ଭାବରେ ପ୍ରାର୍ଥନା କରିଥିଲେ। ତେଣୁ କୃତାବଶ ବି ଯଦି ରାଜନ ମଙ୍ଗଳାନି ସମୀ ଆସେ, ମୁଁ ତାଙ୍କ ପ୍ରତି ଅପରାଧ କଲେ ମଧ୍ୟ ସିଏ ମୋର ମଙ୍ଗଳ ବାଞ୍ଛା କଲେ। ଇଏ ହେଉଛି ବୈଷ୍ଣବମାନଙ୍କର ମହତ୍ତ୍ୱ। ତେଣୁ ସେଠି ଗୋଟେ ପ୍ରସିଦ୍ଧ ଶ୍ଳୋକ କହିଛନ୍ତି, ନବମ ସ୍କନ୍ଧରେ କହୁଛନ୍ତି, ଯନ୍ନାମ ଶ୍ରୁତି ମାତ୍ରେଣ, ଭଗବାନଙ୍କର ନାମକୁ କେବଳ ଜଣେ ଶ୍ରବଣ କରିବା ମାତ୍ରେକେ, ଯନ୍ନାମ ଶ୍ରୁତି ମାତ୍ରେଣ ପୁମାନ ଭବତି ନିର୍ମଳ, ମନୁଷ୍ୟମାନେ ପବିତ୍ର ହୋଇଯାଆନ୍ତି। ତେଣୁ ତସ୍ୟ ତୀର୍ଥ ପଦଂ କିମ୍ବା ଦାସାନାମ ଅବଶିଷ୍ୟତେ, ତେଣୁ ସେହି ଭଗବାନଙ୍କର ପାଦ ପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି, ଯେଉଁମାନେ ବୈଷ୍ଣବମାନଙ୍କର, ତାଙ୍କ ପାଇଁ କ'ଣ ଆଉ ବାକି ରହିଛି, କ'ଣ ତାଙ୍କର ନାହିଁ ଶକ୍ତି, ତାଙ୍କର କ'ଣ ନାହିଁ, ଦାସାନାମ ଅବଶିଷ୍ୟତେ। ତେଣୁ ସେହିଭଳି ଭାବରେ ଏ ତ ସ୍ୱୟଂ ଭଗବାନ, କିନ୍ତୁ ପୁଣି ଭଗବାନଙ୍କର ଭକ୍ତ, ସେ ତମଗୁଣକୁ ଆଶ୍ରୟ କରି ଆସିଛନ୍ତି, ଶିବରେ ପରିଣତ ହୋଇଛନ୍ତି, ତେଣୁ ସେ ଭଗବାନ ଭକ୍ତ, ସବୁବେଳେ ଭଗବାନଙ୍କର ନାମ ଗାନ କରୁଛନ୍ତି। ଶିବଜୀ ସବୁବେଳେ ଭଗବାନଙ୍କର ନାମ ଗାନ କରୁଛନ୍ତି, ଏଭଳି ଭାବରେ ତାଙ୍କର ଶକ୍ତି ରହିଛି ଶିବ। ଏ ପୂର୍ବରୁ ଶୋକ ଆଲୋଚନା କରିଥିଲେ। ତେଣୁ ଇଏ ଯେଉଁ କହିଲେ, ମୋର ଯେଉଁମାନେ ପୁଂସାମ ଅପୂର୍ଣ୍ଣ କାମ ଆନାମ, ଏ ଭୌତିକ ଜଗତରେ ସମସ୍ତେ ଅପୂର୍ଣ୍ଣ କାମ, ସମସ୍ତଙ୍କର ଯେତେ ଯାହା କାମନା ପୂରଣ ହେଲେ ମଧ୍ୟ ସେ ପୂର୍ଣ୍ଣ ହୋଇପାରେ ନା, ଅପୂର୍ଣ୍ଣ ଅପୂର୍ଣ୍ଣ କାମ। ଯେତେଦିନ ପର୍ଯ୍ୟନ୍ତ ଜଣେ ପୂର୍ଣ୍ଣକୁ ପ୍ରାପ୍ତ ନ ହୋଇଛନ୍ତି, ସେତେଦିନ ସେ ପର୍ଯ୍ୟନ୍ତ ଅପୂର୍ଣ୍ଣ। ଭଗବାନ ହେଉଛନ୍ତି ପୂର୍ଣ୍ଣ, ଆମର ସନ୍ଧ୍ୟାବେଳେ ଚାଲିଛି ଈଶୋପନିଷଦ, ଆମର ସବୁ ଭକ୍ତମାନେ ସବୁ ପାଠ କରୁଛନ୍ତି, ଭଗବାନ ମଧ୍ୟ ବାହାରେ ରହିକି ପଢ଼ୁଛନ୍ତି ନେଟ୍ରେ। ଈଶୋପନିଷଦ ପ୍ରଥମ ଯେଉଁ ମନ୍ତ୍ର ରହିଛି, ଓଂ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୋଦଚତେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବ ଆବଶ୍ୟତେ, ପୂର୍ଣ୍ଣ ସେ ଭଗବାନ ହେଉଛନ୍ତି ପୂର୍ଣ୍ଣ। ଯିଏ ସେ ପୂର୍ଣ୍ଣକୁ ପ୍ରାପ୍ତ ହେବେ, ତାଙ୍କର କୌଣସି ଅପୂର୍ଣ୍ଣତା ରହିବ ନାହିଁ। ପୂର୍ଣ୍ଣକୁ ପ୍ରାପ୍ତି ନ ହେବା ପର୍ଯ୍ୟନ୍ତ ଜଣେ ଅପୂର୍ଣ୍ଣ ରହିଥିବ, ଅପୂର୍ଣ୍ଣ। ଭଗବାନଙ୍କୁ ଯେଉଁମାନେ ପ୍ରାପ୍ତ ହୋଇଗଲେ, ପୂର୍ଣ୍ଣ ପୂର୍ଣ୍ଣତା ଆସିଗଲା, ଆମେ ସବୁ ପ୍ରକୃତରେ ପୂର୍ଣ୍ଣ, କାରଣ ପୂର୍ଣ୍ଣଙ୍କର ଆମେ ହେଉଛୁ ଅଂଶ। ମହିମାଂସ ଜୀବ ଲୋକେ ଜୀବଭୂତ ସନାତନ, ଆମେ ସେ ପୂର୍ଣ୍ଣଙ୍କର ଅଂଶ, ପୂର୍ଣ୍ଣଙ୍କର ଅଂଶ ହୋଇଥିବାରୁ ଆମେ ମଧ୍ୟ ପୂର୍ଣ୍ଣ। କିନ୍ତୁ ଯେହେତୁ ଆମେ ଭଗବାନ ସହିତ ସମ୍ପର୍କକୁ ତ୍ୟାଗ କରିଦେଇଛେ, ସେଇଥିପାଇଁ ଆମେ ଅପୂର୍ଣ୍ଣ ହୋଇକି ରହିଛେ। ଏ ଅପୂର୍ଣ୍ଣ ଯେଉଁ କାମନା ରହିଛି, ସେ କାମନା ପୂରଣ କରିବା ପାଇଁ ଯୁଗ ଯୁଗ ଧରିକି, ଜୀବନ ଜୀବନ ଧରିକି, ଅନେକ ଜନ୍ମ ଧରିକିରି, ଅନାଦିକାଳରୁ ସେହି କାମନା ପୂରଣ କରିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରୁଛନ୍ତି, ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି, ବିଭିନ୍ନ ଗବେଷଣା କରୁଛନ୍ତି, ବିଭିନ୍ନ ପ୍ରକାର କରୁଛନ୍ତି, ବହୁତ ପ୍ରକାର ଦେବଦେବୀମାନଙ୍କ ଶରଣରେ ଯାଉଛନ୍ତି, ଭୂତ ପ୍ରେତମାନଙ୍କ ଶରଣରେ ଯାଉଛନ୍ତି, ପିତାମାତାଙ୍କ ଶରଣରେ ଯାଉଛନ୍ତି, କିନ୍ତୁ ତାଙ୍କର କାମନା ପୂର୍ଣ୍ଣ ହୋଇପାରୁନାହିଁ। କାହିଁକିନା ସେ ପୂର୍ଣ୍ଣକୁ ପ୍ରାପ୍ତ ହୋଇନାହାନ୍ତି। ପୂର୍ଣ୍ଣ ହେଉଛନ୍ତି ଭଗବାନ, ପୂର୍ଣ୍ଣମଧ ପୂର୍ଣ୍ଣମିଦମ ପୂର୍ଣ୍ଣାତ୍ ପୂର୍ଣ୍ଣମଧଚ୍ଛତେ, ସେ ହେଉଛନ୍ତି ପୂର୍ଣ୍ଣ। ପୂର୍ଣ୍ଣକୁ ଯିଏ ପ୍ରାପ୍ତ ହେବେ, ତାଙ୍କର ଆଉ କୌଣସି ଅପୂର୍ଣ୍ଣତା ରହିବ ନାହିଁ। ଭଗବାନ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣର ପ୍ରାପ୍ତି ନହେଲେ ସବୁବେଳେ ଅପୂର୍ଣ୍ଣତା ରହିବ। ତେଣୁ ଅପୂର୍ଣ୍ଣ କାମ, ଭୌତିକ ଜଗତରେ ଆମେ ଦେଖିବା ଶତକଡ଼ା 99 ଭାଗ ଲୋକ ହେଉଛନ୍ତି ଅପୂର୍ଣ୍ଣ କାମ, ଏବଂ ସେ କାମନାକୁ ପୂରଣ କରିବା ପାଇଁ ଚେଷ୍ଟା ଚାଲିଛି, ଜୀବନ ଜନ୍ମ ଜନ୍ମ ଧରି ଚେଷ୍ଟା ଚାଲିଛି, କିନ୍ତୁ ହୋଇପାରୁନାହିଁ। ପୂର୍ଣ୍ଣ ପୂର୍ଣ୍ଣତା ପ୍ରାପ୍ତ ହୋଇପାରୁନାହାନ୍ତି, ଜାଣିପାରୁନାହାନ୍ତି କେମିତି ପୂର୍ଣ୍ଣତା ପ୍ରାପ୍ତ ହେବେ। ପୂର୍ଣ୍ଣତା ପ୍ରାପ୍ତ ହେବେ କିଭଳି ଭାବରେ, ନାହିଁ ସେ ଭଗବାନଙ୍କ ଶରଣରେ ଗଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଆମେ ଶ୍ରୀ ସୁବନ୍ଦ ରାଧାଙ୍କୁ ସେ ମହାରାଜ କହନ୍ତି, ଏଇ ରହିଛି ଆମ ଜୁହା ଛୋଟିଆ ମାଂସ ପିଣ୍ଡୁଳାଟେ, କିନ୍ତୁ ମାଂସ ପିଣ୍ଡୁଳାରେ ସେଇ ଜୁହାରେ ଆମେ ନର୍କକୁ ଯାଇପାରିବା, ସେଇ ଜୁହାରେ ଆମେ ଭଗବତ ଧାମକୁ ଯାଇପାରିବା,
ଯେଉଁ ରହିଛି ବିଭିନ୍ନ ପ୍ରକାର ଯେଉଁ କିଣୁଛନ୍ତି ଲୋକ ବହୁତ କଷ୍ଟଲି ଜିନିଷ ରହିଛି ଭୌତିକ ଜଗତରେ ବହୁତ ରହିଛି, ଯିଏ ଯେତେ ଧନୀ ତା'ର ସେ ଗୃହରେ ସେତେ ଧନ ଧନ କ'ଣ ବହୁତ କଷ୍ଟଲି ପଦାର୍ଥ ସବୁ ରହିଛି, ମଣି ମାଣିକ ଏତେ ବହୁତ ପଦାର୍ଥ ରହିଛି, ବହୁତ କଷ୍ଟଲି ରହିଛି, କିନ୍ତୁ ଏ ଜୁହା ଜୁହା କ'ଣ ରୋଜଗାର କରୁଛି? ଜୁହା କିଛି କରିପାରୁନି, ଜୁହା କ'ଣ କରିବା କଥା କହିବ? ଏବେ ରସନା ମଧ୍ୟ ଗ୍ରହଣ କରିଛି, ଜୁହା ହେଉଛି ଟୁଇନ୍ ୱାନ୍। ଏଭଳି ଯେଉଁ ଇନ୍ଦ୍ରିୟ ରହିଛି ଆମର ବହୁତ ଆମର ଶରୀରରେ ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, କିନ୍ତୁ ଜୁହା ଏଭଳି ଗୋଟେ ଇନ୍ଦ୍ରିୟ, ସେ ଏକାଧାରରେ କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ। ସେ ଜୁହା ମାଧ୍ୟମରେ ଖାଲି ଭଗବାନଙ୍କର କଥା ଯେତେବେଳେ ସେ କହୁଛି, ଜୁହା ଭଗବାନଙ୍କର ନାମ ଉଚ୍ଚାରଣ କରୁଛି, ଏହି ମାଧ୍ୟମରେ ସେ ଭଗବତ ଧାମକୁ ଚାଲିଯିବ, ବୈକୁଣ୍ଠ ଲୋକକୁ କିଣିଦେବ ସେ। ଆମେ ଯଦି କହିବା ବର୍ତ୍ତମାନ ଆମେରିକାର ସବୁଠାରୁ ଯେଉଁ ୱାଶିଂଟନରେ ତା'ର ଯେଉଁ ମେନ୍ ସେଣ୍ଟର ରହିଛି ସେଠି ଗୋଟେ ବିଲ୍ଡିଂ କିଣିବା, ଆମେ କିଣିବା, ଆମର ଧନ ରହିଛି, ରହିଛି ଧନ। କିନ୍ତୁ ଏହି ଜୁହା ମାଧ୍ୟମରେ ଆମେ ବୈକୁଣ୍ଠ ଲୋକରେ ଗୋଟେ ବିଲ୍ଡିଂ ଆପାର୍ଟମେଣ୍ଟ କିଣିଦେଇପାରିବା କେବଳ ଜୁହା ମାଧ୍ୟମରେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନ ନାମ ସହିତ କିଛି ଧନ ସମାନ ନୁହଁ। ଶତଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ, ଶତଭାର ସୁବର୍ଣ୍ଣ ଗୋ ଦାନ ତଥାପି ନା, ହରେ କୃଷ୍ଣ ନାମର ସମାନ ତଥାପି ନା, ହରେ କୃଷ୍ଣ ନାମର ସମାନ। ଏଭଳି ଭଗବାନଙ୍କ ନାମରେ ଏତେ ମହାତ୍ମ୍ୟ ରହିଛି, କିନ୍ତୁ କିଏ ଜାଣୁଛି? ଭକ୍ତ ହିଁ ଜାଣୁଛି, ଅଭକ୍ତମାନେ ସେଇଟା ବୁଝିପାରୁନାହାନ୍ତି। ଏମିତିକି କର୍ମୀ ଯୋଗୀ ଜ୍ଞାନୀ ଏମାନେ ମଧ୍ୟ ବୁଝିପାରୁନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ଜ୍ଞାନୀମାନେ ମଧ୍ୟ ବୁଝିପାରୁନାହାନ୍ତି ଏ ମହାମନ୍ତ୍ରର ଯେଉଁ ମହାତ୍ମ୍ୟ ରହିଛି, ଜ୍ଞାନୀମାନେ ମଧ୍ୟ ବୁଝିପାରନ୍ତି ନାହିଁ। ସେଇଥିପାଇଁ ବହୁ ନାମ ଜନ୍ମ ନାମ ମନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ, ଅନେକ ଜନ୍ମ ବିତିଯାଉଛି ଜ୍ଞାନୀମାନଙ୍କର ଏଇ କଥାକୁ ଜାଣିବା ପାଇଁ। ତେଣୁ ଏ ଶିବଜୀ ସେହିଭଳି ଭାବରେ ଭଗବାନ ଭକ୍ତ ଏବଂ ସେ ମଧ୍ୟ ସ୍ୱୟଂ ଭଗବାନ, ସମସ୍ତଙ୍କର ଯେଉଁ ଅପୂର୍ଣ୍ଣ କାମ ରହିଛି ସେ ପୂରଣ କରିପାରିବେ। ତେଣୁ ଏଇଠି ଯେଉଁ କାମ ପୁରା ମରାଙ୍ଘ୍ରିପମ୍ ଏଇ ଶ୍ଳୋକଟି ଗତକାଲି କହିଥିଲେ, ଆମେ ଏଇଟା ଆଲୋଚନା କରିଥିଲେ। ତେଣୁ ବର୍ତ୍ତମାନ କହୁଛନ୍ତି ଦୋ ସହସ୍ରଂ ତ୍ୱୟା ଦତ୍ତଂ, ବାଣ ଯେହେତୁ ଭଗବାନ ଶିବଜୀଙ୍କର ଭକ୍ତ ଥିଲେ, ତେଣୁ ଭଗବାନ ଶିବ ତାଙ୍କ ପ୍ରସନ୍ନ ହୋଇକରି ତାଙ୍କୁ 1000 ହାତ ଦେଇଥିଲେ, ହସ୍ତ ଯୁଗ୍ମ ବୋଲି କୁହାଯାଏ। ଦୋ ସହସ୍ର 1000 ହାତ କହିଲେ 2000 ହାତ, ଏଠି କୁହାଯାଉଛି ଦୋ ସହସ୍ର ତ୍ୱୟା ଦତ୍ତଂ, 2000 ହସ୍ତ। ପରଂ ଭାରାୟ ମେ ଅଭବତ୍, ଯେତେବେଳେ ସେ କହୁଛନ୍ତି ତୋ ସହସ୍ର ତ୍ୱୟା ଦତ୍ତ, ଭଗବାନ ଚିନ୍ତା କରୁ, ଶିବଜୀ ଅବଶ୍ୟ ସବୁ ଜାଣନ୍ତି, କିନ୍ତୁ ଆଚାର୍ଯ୍ୟମାନେ ଟିକାରେ କହିବେ ଏଇଟା 2000 ଦେଲି, ଆଉ ପୁଣି କ'ଣ ଅପୂର୍ଣ୍ଣ ରହିଲା, ଆଉ ଆଉ 1000 ଦେବି? ନା ନା ପ୍ରଭୁ, ଏଇ ଯେଉଁ 2000 ଦେଇଛନ୍ତି ଇଏ ମୋର ଭାର ହୋଇଯାଉଛି। ପରଂ ଭାରାୟ ମେ ଅଭବତ୍, ମୋର ଭାର ହୋଇଯାଉଛି, ମୋର ଭାର ହୋଇଯାଉଛି। 2000 ଯେଉଁ 2000 ହାତ, ଏପଟେ 1000 ସେପଟେ 1000, 2000 ହାତ ଇଏ ଗୋଟେ ଭାର ହୋଇଯାଉଛି, 2000 ହାତ ଭାର ହୋଇଯାଉଛି। ତାହେଲେ କ'ଣ ଚାହୁଁଛ ନା ତ୍ରିଲୋକିଆଂ ପ୍ରତିଯୋଦ୍ଧାରମ୍, କ'ଣ କାହିଁକି ପ୍ରଭୁ ଭାର ହୋଇଛି ନା ଏ ତିନି ଲୋକରେ, ଏ ଭୌତିକ ଜଗତ ଯେଉଁଠୁ ଯଦିଓ 14 ବ୍ରହ୍ମାଣ୍ଡରେ 14 ଲୋକ ରହିଛି, ଏ ବ୍ରହ୍ମାଣ୍ଡରେ 14 ଲୋକ ରହିଛି, କିନ୍ତୁ ଆକୁ ତ୍ରିଲୋକ ବୋଲି କୁହାଯାଏ। କାରଣ ପୃଥିବୀ ହେଉଛି ମଝିରେ ରହିଲା, ପୃଥିବୀ ହେଉଛି ମେନ୍ ଲୋକ, ହେଉଛି ପୃଥିବୀ ଲୋକ ହେଉଛି ମେନ୍ ଲୋକ, ମାନେ ମୁଖ୍ୟ ଲୋକ ଏଇଟା ପୃଥିବୀ ଲୋକ। ଆର ଉର୍ଦ୍ଧ୍ୱରେ ଯାହା ସବୁ ରହିଲା ହେଉଛି ଉର୍ଦ୍ଧ୍ୱ ଲୋକ, ଆଉ ତଳେ ଯାହା ସବୁ ରହିଲା ସେ ସବୁ ଅଧଲୋକ, ଅଧଲୋକ ବା ନିମ୍ନ ଲୋକ। ତେଣୁ ଇଏ ତ୍ରିଲୋକ ବୋଲି କୁହାଯାଉଛି। ତ୍ରିଲୋକରେ ବହୁତ ବଡ଼ ବଡ଼ ବଳବାନ ବ୍ୟକ୍ତି ସବୁ ରହିଛନ୍ତି, କିନ୍ତୁ ଆଙ୍କର ବାଣଙ୍କ ସହିତ ଯୁଦ୍ଧ କରିବା ପାଇଁ କେହି ନାହାନ୍ତି। ପ୍ରତିଯୋଦ୍ଧାରମ୍ ନ ଲଭେ ତ୍ୱଦୃତେ ସମମ୍, ତେଣୁ ତିନି ଲୋକ ପରେ କହିବେ କେମିତି ତିନି ଲୋକ ବୋଲି ତୁମେ କହୁଛ, ଯାଇଥିଲ କୁଆଡ଼େ? ନା ହଁ ମୁଁ ଯାଇଥିଲି, ସବୁଆଡ଼େ ଯାଇଛି। ଆ ପର ଶ୍ଳୋକରେ କହିବେ ସିଏ ଅଷ୍ଟଗଜ ରହିଛନ୍ତି, ଏ ଭୌତିକ ଏ ବ୍ରହ୍ମାଣ୍ଡକୁ ଧାରଣ କରିବା ପାଇଁ ଆଠଟି ଗଜ ରହିଛନ୍ତି। ଆମ ଯେଉଁ ହାତୀ ରହିଛି ସେଭଳିଆ ହାତୀ ନୁହଁ, ସେମାନେ ପାହାଡ଼ ଭଳିଆ ହାତୀ ଗୋଟେ ଗୋଟେ ଲୋକ। ଇଏ କିନ୍ତୁ ଯାଇଥିଲେ ସବୁଆଡ଼େ, ଗଲେ କେହି ଯୁଦ୍ଧ କରିପାରିଲେନି, ସବୁ ପଳେଇଗଲେ। ଇଏ ଅଷ୍ଟଗଜ ପାଖକୁ ଯାଇଥିଲେ, ଅଷ୍ଟଗଜ ମଧ୍ୟ ପଳେଇଗଲେ ଭୟରେ, ରହିଲେ ନାହିଁ। ତେଣୁ ତ୍ରିଲୋକିଆ ପ୍ରତି ଯେଉଁ ଧାରଣ, ତାଙ୍କ ସହିତ ଯୁଦ୍ଧ କରିବା ପାଇଁ କିଏ ଆସିଲେ ନାହିଁ, କାହା ସହିତ ଯୁଦ୍ଧ କରିବେ? ତ୍ରିଲୋକିଆ ପ୍ରତି ଯେଉଁ ଧାରଣ, ନ ଲଭେଦ ତୋ ଦୃତେ ସମମ। ତେଣୁ ମୁଁ ବର୍ତ୍ତମାନ ଚିନ୍ତା କରୁଛି, ପ୍ରଭୁ ଆପଣଙ୍କୁ ଛଡ଼ା ଆଉ କେହି ନାହାନ୍ତି, ଆପଣ ମୋର ପ୍ରତିଦ୍ୱନ୍ଦ୍ୱୀ ହେବା ପାଇଁ, ମୋ ସହିତ ଯୁଦ୍ଧ କରିବା ପାଇଁ ଆଉ କେହି ନାହାନ୍ତି। ନ ଲଭେଦ ତୋ ଦୃତେ ସମମ, ଆପଣ ହିଁ ଏକମାତ୍ର ମୋର କ'ଣ ପ୍ରତିଯୋଦ୍ଧା ହୋଇପାରିବେ, ମୋ ସହିତ ଯୁଦ୍ଧ ଆପଣ ହିଁ କରିପାରିବେ, ଆଉ କେହି ମୋ ସହିତ କରିପାରିବେନି, ଯୁଦ୍ଧ କରିପାରୁନାହାନ୍ତି। ତେଣୁ ଏଇଭଳି ଭାବରେ ଆଉ ପରଶ୍ଳୋକରେ କହିବେ କିଭଳି ଭାବରେ ସିଏ ଶିବଜୀଙ୍କୁ ପ୍ରାର୍ଥନା କରିବେ, ଏଇଭଳି କହିକରି ମୋର ସହିତ ଯୁଦ୍ଧ କରନ୍ତୁ ଆପଣ, ଏସବୁ କଥା ଶିବଜୀ କ୍ରୋଧ ହେଇକି ସବୁ କହିବେ। ତେଣୁ ଏ ଯେଉଁ କଥା ହେଉଛି, ଏ ଯୁଦ୍ଧର ପ୍ରବୃତ୍ତି ରହିଛି, ଯୁଦ୍ଧ କରିବାର ପ୍ରବୃତ୍ତି ରହିଛି, ଯୁଦ୍ଧ କରିବା ଏମିତିକି ଭଗବାନ ମଧ୍ୟ ସେ ଯୁଦ୍ଧ କରିବାର ପ୍ରବୃତ୍ତି ରହିଛି। ସେଇଥିପାଇଁ କୁହାଯାଏ ବୈକୁଣ୍ଠ ଲୋକରୁ ଇଏ ଆସିଗଲେ, ଜୟ ବିଜୟ ଆସିଗଲେ, ଜୟ ବିଜୟ ବୈକୁଣ୍ଠ ଲୋକ ରହିଥିଲେ, ଭଗବାନ ଚାହୁଁଥିଲେ ଯୁଦ୍ଧ କରିବା ପାଇଁ, ଯୁଦ୍ଧ କରିବା ପାଇଁ କାହା ସହିତ ସେ ଯୁଦ୍ଧ କରିବେ? ଏ ବାଣ ତ ଯାଇଥିଲେ ସବୁଆଡ଼େ ବୁଝିବା ପାଇଁ, କିଏ ଯୁଦ୍ଧ କରି ସବୁ ପଳେଇଗଲେ, କିନ୍ତୁ ଭଗବାନ କାହା ସହିତ ଯୁଦ୍ଧ କରିବେ? ଚିତ୍ ଜଗତରେ, ଚିତ୍ ଜଗତରେ ସମସ୍ତେ ଭଗବାନଙ୍କ ଭକ୍ତ, କିଏ ଭଗବାନ ସହିତ ଯୁଦ୍ଧ କରିବେ ନାହିଁ? ତେଣୁ ଭଗବାନଙ୍କ ସହିତ ଭଗବାନ ସେବା କରିବେ ସେମାନେ, କିଏ ଯୁଦ୍ଧ କରିବେ ନାହିଁ ଭଗବାନଙ୍କ ସହିତ? କିନ୍ତୁ ଭଗବାନଙ୍କ ମଧ୍ୟ ଯୁଦ୍ଧ ପ୍ରବୃତ୍ତି ରହିଛି। ତେଣୁ ଗୋଟେ ଏଭଳି ଲୀଳା ହେଲା, ଯେଉଁ ଲୀଳାରେ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଚାରି କୁମାର ଯେଉଁ ଯାଇଥିଲେ, ସେ ଯେତେବେଳେ ବୈକୁଣ୍ଠ ଲୋକରେ ସପ୍ତମ ଗେଟ୍ ପାଖରେ ପହଞ୍ଚିଥିଲେ, ସେହି ସମୟରେ ଏ ଦୁଇ ଜଣ ଥିଲେ, ଜୟ ଏବଂ ବିଜୟ। ସେ ତାଙ୍କୁ ବାଧା ଦେଲେ, ବାଧା ଦେଲେ ଯେତେବେଳେ, ସେ ତାଙ୍କୁ ଅଭିଶାପ ଦେଲେ। ଇଏ ଭଗବାନଙ୍କର ଭକ୍ତ, ଜ୍ଞାନ ଶକ୍ତିର ଅବତାର, ତାଙ୍କର ବୈକୁଣ୍ଠ ଲୋକରେ ଯେଉଁଠି କୁଣ୍ଠା ନାହିଁ, କିନ୍ତୁ ସେଠି ମଧ୍ୟ ତାଙ୍କ କ୍ରୋଧ ଆସିଲା, ବୈକୁଣ୍ଠ ଲୋକରେ କ୍ରୋଧ ଆସିଲା ତାଙ୍କର। ଇଏ ଭଗବାନଙ୍କ ଲୀଳା, ତେଣୁ ସେ ତାଙ୍କୁ ଅଭିଶାପ ଦେଲେ, ତୁମେ ଯାଅ, ଯେଉଁଠି ଭେଦଭାବ ରହିଛି ସେଇଠି ତୁମେ ଯାଅ, ଏଠି କୌଣସି ଭେଦଭାବ ନାହିଁ, ଅଭେଦ ଅଦ୍ୱୈତ ଜ୍ଞାନ, ଅଦ୍ୱୈତ ଜ୍ଞାନ ସେଠି ସବୁ ରହିଛି, ଅଦ୍ୱୈତ କ'ଣ ଦ୍ୱୈତ ଜ୍ଞାନ ନାହିଁ ସେଠି, ଭେଦଭାବ ତୁମର କେଉଁଠି ଆସିଲା? ଏଠି ତୁମେ ଯାହା, ଏଠି ତୁମେ ରହିବା ପାଇଁ ଯୋଗ୍ୟ ନୁହଁ, ଏଇଭଳି ଭାବରେ କହି ତାଙ୍କୁ ଅଭିଶାପ ଦେଇଥିଲେ। ତେଣୁ ଭଗବାନ ସେଠି ଯେଉଁ ଆସି ପହଞ୍ଚିଥିଲେ, ଏଇ ବିଷୟରେ ସେ ବର୍ଣ୍ଣନା କରେ, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ଯେଉଁ ରହିଛନ୍ତି ବରାହ ଅବତାର, 13-19 7 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ମୈତ୍ର ମୁନି କହୁଛନ୍ତି ବିଦୁରଙ୍କୁ, ଭାଗବତମର ବିଭିନ୍ନ ସମ୍ପ୍ରଦାୟ ରହିଛି, ତେଣୁ ଇଏ ଗୋଟେ ସମ୍ପ୍ରଦାୟ, ଶଙ୍କର୍ଷଣଙ୍କ ଠାରୁ ଏ ସମ୍ପ୍ରଦାୟ ଆସୁଛି ଭାଗବତ ସମ୍ପ୍ରଦାୟ। ତେଣୁ ଇଏ ଯେଉଁ ଆସିଲେ, ଭଗବାନ ଆସିଲେ ଯୁଦ୍ଧ କଲେ, ତାଙ୍କର ଯେଉଁ ଯୁଦ୍ଧ ମନୋବୃତ୍ତି ରହିଛି, ସେ ଯୁଦ୍ଧ ମନୋବୃତ୍ତିକୁ ସେଟା ପୂରଣ ହେଲା, ତାଙ୍କ ଭକ୍ତଙ୍କ ସହିତ ଯୁଦ୍ଧ କଲେ, ହିରଣ୍ୟାକ୍ଷ ସହିତ ଯୁଦ୍ଧ କଲେ, ଦୁଇଥର ଭଗବାନ ଆସିଛନ୍ତି ବରାହ ରୂପରେ, ଗୋଟେ ଥର କେବଳ ପୃଥିବୀକୁ ଉତ୍ତୋଳନ କରିଛନ୍ତି, ଆଉ ଗୋଟେ ଥର ପୃଥିବୀକୁ ଉତ୍ତୋଳନ କରିବା ସହିତ ଏଇ ଯେଉଁ ରହିଛନ୍ତି ହିରଣ୍ୟାକ୍ଷ ସହିତ ଯୁଦ୍ଧ କରିଛନ୍ତି, ହିରଣ୍ୟାକ୍ଷ ସହିତ ଯେଉଁ ଯୁଦ୍ଧ କରିଛନ୍ତି, ଭଗବାନ ଯେଉଁ ଯୁଦ୍ଧ ପ୍ରବୃତ୍ତି ରହିଛି, ସେ ଯୁଦ୍ଧ ପ୍ରବୃତ୍ତି ଶାନ୍ତ ହେଲା। ତେଣୁ ଭଗବାନ ହେଉଛନ୍ତି ସବୁ ରସର ଆଧାର, ରସ ବୈଷ ସବୁ ରସର ଆଧାର ସିଏ। ତେଣୁ ଯୁଦ୍ଧ ମଧ୍ୟ ଯୁଦ୍ଧ ଯେଉଁ ବୀର ରସ, ଯୁଦ୍ଧ କରିବାର ଯେଉଁ ରସ, ସେଇଟା ବୀର ରସ, ଆଜିର ପ୍ରଭୁପାଦ ମହାରାଜଙ୍କ ବାଣୀ ମଧ୍ୟ ସେହିଭଳି ଭାବରେ ଥିଲା। ଭୀଷ୍ମଦେବ ସିଏ କ'ଣ, ସିଏ ହେଉଛନ୍ତି ବୀର ରସର ଭକ୍ତ ସିଏ, ତେଣୁ ସିଏ ଚାହୁଁଥିଲେ ଯୁଦ୍ଧ କରିବା ପାଇଁ, ଭଗବାନଙ୍କ ସହିତ ଯୁଦ୍ଧ କଲେ, ଭଗବାନଙ୍କ ସହିତ ଯୁଦ୍ଧ ନକଲେ ମଧ୍ୟ ଭଗବାନ ଭକ୍ତଙ୍କ ସହିତ ଯୁଦ୍ଧ କଲେ। ତେଣୁ ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭୀଷ୍ମଦେବ ଅର୍ଜୁନଙ୍କର ସ୍ୱରରେ ସ୍ୱରସଜ୍ଜା ହୋଇଯାଇଛନ୍ତି, ସେହି ସମୟରେ ମହାଭାରତ ଯୁଦ୍ଧ ତା'ପରେ ତ ବନ୍ଦ ହେଲା, ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ଜୟଲାଭ କଲେ, ଜୟଲାଭ କଲା ପରେ ସେମାନେ ସବୁ ଗଲେ, ସବୁ ବହୁତ କଥା ହେଇଛି, କିନ୍ତୁ ଯୁଧିଷ୍ଠିର ମହାରାଜ ଆଉ ରାଜ୍ୟ ଗ୍ରହଣ କରୁନାହାନ୍ତି, युधिष्ठिर महाराज जदियों से विजय लाभ कले किंतु युधिष्ठिर महाराज राज्य ग्रहण करने चाहूना शोक करुंच क्रंदन महाराज धर्मराज क्रंदन करमती भगवान बुझेले कहले तुमर कौन दोष ना ये कालर व्यवस्था रही सब आपर चिंता करवा जिते बुझेले शोक बढ़ी बढ़ी गला तेणु भगवान कहले ठीक अच्छे आपड़ी मो कथ शोक दूर होना तेल आप भीष्मदेव पाक जातु सी आप शोक दूर करदे तेणु से आसिले भगवान पंच पांडव मान सहित मुनि ऋषि मान सहित आसी पहुँचीगले कुरुक्षेत्र पुण थे आसिले कुरुक्षेत्र को कुरुक्षेत्र युद्ध समाप्ति पर आँचले भीष्मदेव से शरशय शयन करते मृत्युवरण कर कहीं सी पाई मृत्युवर जन्म कौन इच्छा मृत्यु जिते चाहिए से मृत्युवरण करेंगे तेणु तर सब शरीर विद्ध हो जाते सी मृत्युवरण करूना जीवन प्रकृति मृत्यु ना कि शरीर ए शरीरटा मृत्युवरण करुच्ची सी नचाह पर्यंत से मृत्युवरण करें रही सरस्वती रही तेणु एम पांडव मान सहित मुनि ऋषि मान जो पहुँचले भीष्मदेव ताकू स्वागत कले जो मैंने केमी स्वागत करने पड़ो स्थान कालपत्र नहीं जानते से मैंने स्वागत करेणु भीष्मदेव ताकू स्वागत कले से कहते जो भगवान से उपस्थित अच्छा से कहते भागवत प्रथम स्कंद नवम अध्याय श्लोकटी अच्छा बहुत सुंदर श्लोक ये युद्ध भगवान केमी युद्ध प्रवृत्ति रही कहते युधि तुरगरुज विधम्र विश्व कच लोलित श्रमवारी अलंकृतासे मम निश्चित शरीर विविध्यमान त्वचि विलचस्कवशेस्तु कृष्णात्मा यद्यो भगवान से रही किंतु भीष्मदेव से भगवान से रूप को ध्यान करूना से ध्यान करो रूप ना जो रूप महाभारत युद्ध में भगवान धारण करते पार्थसारथी रूप से पार्थ सारथी रूप से किभली भाव से पार्थ को साहय करते स्मरण करेणु से स्मरण कर युधि तुरगरुज विधुम्र पुष्यक ये युद्ध ये जो घोड़ा द्वारा घोड़ार जो रथ को चालन कर भगवान से विजय अर्जुन रथ को चालन करुले युधि से जो घोड़ा सब रही थे ये घोड़ा घोड़ार सब खुर रु सब धूली बाहुला विधुम्र पुष्यक से सब धूआ का हो जाऊला भगवान शरीर में ये धूली सब पड़ जाऊला एवं कचे लुणित श्रम बाहरी हलंकृत आसे भगवान ये भाव व्यग्रतार सहित रथचालना करुले मुखरे श्रम बारी आसूला झाड़ बाहर पड़ूला मुखर भगवान मुखर कौन झाड़ ना कि भगवान लीला ये भगवान सच्चिदानंद विग्रह सीए कि भगवान लीला समबारी आसी जाऊत आसे एवं से ही समय मम निश्चित शरीर विविधमान से ही समय भीष्मदेव यह भाव तीक्षण स्वर मारुले तेणु भगवान शरीर में या जो कवच रही कवच विदीर्ण हो जाऊला त्वचि विलचस कवच कृष्ण आत्मा तेणु तांक शरीर रु रक्त बाहर क्षेत्र जो प्रत रक्त बाहर भगवान ये लीला तांक शरीर में कौन सी रक्त ना आम भि कि शरीर रक्त बाहर भगवान लीला यह करते श्लोक भाष्य आमर प्रभुपाद महाराज कहते जो भाई भाव भक्त मैंने भगवान पाद पद्म फूल वृष्टि करती से भाव में भीष्मदेव जो सर मारुले भगवान शरीर को लक्ष्य करम भगवान से लगुला जो भाव भक्त मैंने भगवान पाद पद्म फूल वृष्टि कले जो भाव आनंद लगे से भाव भीष्मदेव सरस स्वर से जो आघात करुले से लगुला आउपर बहुत प्रकार सब रही आचार्य मैंने टीका प्रदान करेणु भगवान ये मनोवृत्ति रही युद्ध मनोवृत्ति रही आम देखा आ पूर्व वर्णना कर दशम स्कंद 56 अध्याय वर्णना कर भगवान जाकरी जो रही किए ना सत्य जाम्बवान पिता कौन जाम्बवान हाँ जाम्बवती पिता जाम्बवान ଜାମ୍ବମାନଙ୍କ ସହ ଯୁଦ୍ଧ କରିଥିଲେ, ଜାମ୍ବମାନଙ୍କ ସହ ଯୁଦ୍ଧ କରିଥିଲେ ଅଠେଇଶ ଦିନ ଧରି, ଅଠେଇଶ ଦିନ ଅଠେଇଶ ରାତି ନନ୍ଷ୍ଟପ୍, ନ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନାହାନ୍ତି, ଦିନ ରାତି ଚବିଶ ଘଣ୍ଟା ଚାଲିଛି, ଅଠେଇଶ ଦିନ ଧରି ଯୁଦ୍ଧ କଲେ। ଭଗବାନ ଯୁଦ୍ଧ ପ୍ରବୃତ୍ତି ଏଭଳି ରହିଛି, ଯୁଦ୍ଧ କଲେ, ଯୁଦ୍ଧ କରିକିରି ଭଗବାନଙ୍କର କୌଣସି ଇଏ ନାହିଁ, ଏ ଯୁଦ୍ଧ କରିକି ଭଗବାନ ଢାଲିଆ ହୋଇଗଲେ ତା'ର ସେସବୁ ନୁହଁ। କିନ୍ତୁ ଜାମ୍ବବାନ, ଏଇ ଜାମ୍ବବାନ, ସେ ତାଙ୍କର ଏଇ ଯୁଦ୍ଧ ମାଧ୍ୟମରେ ଜାମ୍ବବାନଙ୍କର ଜ୍ଞାନ ଆସିଲା, ଇଏ ଆଉ କେହି ନୁହନ୍ତି, ଇଏ ମୋର ପ୍ରଭୁ ଭଗବାନ ରାମଚନ୍ଦ୍ର। ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଯେଉଁ ଲୀଳା କରୁଥିଲେ, ସେଇ ସମୟରେ ଜାମ୍ବବାନ ତାଙ୍କର ସେବକ ଥିଲେ, ଜାମ୍ବବାନ ଭାଲୁ ଜଣେ, ରିକ୍ଷରାଜ ଜାମ୍ବବାନ। କିନ୍ତୁ ସିଏ ଭଗବାନଙ୍କ ସହିତ ଯୁଦ୍ଧ କରିନଥିଲେ, ରାମଚନ୍ଦ୍ର ସହିତ ଯୁଦ୍ଧ କରିନଥିଲେ, ରାମଚନ୍ଦ୍ର ରାବଣ ସହିତ ଯୁଦ୍ଧ କରିଥିଲେ। ଏବଂ ସେ ଜାମ୍ବବାନ ରାବଣ ସହିତ ଯୁଦ୍ଧରେ ଯୋଗ ଦେଇଥିଲେ, ରାବଣ ବିରୁଦ୍ଧରେ ଯୁଦ୍ଧରେ ଯୋଗ ଦେଇଥିଲେ। କିନ୍ତୁ ଇଏ ଭଗବାନ କୃଷ୍ଣ ଯେତେବେଳେ ଆସିଲେ, ସେହି ସମୟରେ ଜାମ୍ବବାନଙ୍କ ସହିତ ଯୁଦ୍ଧ କଲେ ଅଠେଇଶ ଦିନ ଧରି ନନ୍ଷ୍ଟପ୍, ଅଠେଇଶ ଦିନ ଅଠେଇଶ ରାତି କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ କରିନାହାନ୍ତି। ଏଭଳି ଭଗବାନଙ୍କ ଯୁଦ୍ଧ ପରିବାର ମନବୃତ୍ତି ରହିଛି, ପ୍ରବୃତ୍ତି ରହିଛି, ସେ ଆନନ୍ଦ ଲାଭ କଲେ, ଯୁଦ୍ଧରେ ସେ ଆନନ୍ଦ ଲାଭ କଲେ। ଏମିତିକି କୁହାଯାଏ ଭଗବତ ଗୀତାରେ, ମୋତେ ଭଗବାନ କହିଛନ୍ତି ଦ୍ୱିତୀୟ ଅଧ୍ୟାୟରେ, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୁ କି କହୁଛନ୍ତି, ଯେତେବେଳେ ଅର୍ଜୁନ ପଚାରୁଛନ୍ତି, ପ୍ରଥମ ଅଧ୍ୟାୟରେ ବିଭିନ୍ନ ପ୍ରକାର କ୍ୱେଶ୍ଚିନ୍ କରିଥିଲେ ଅର୍ଜୁନ ଭଗବାନଙ୍କୁ, ଏଇ ଆମେ ଯୁଦ୍ଧ କରିବାଟା ଏଇଟା ଠିକ୍ ହେବ ନାହିଁ, ଏଇଟା ଅନ୍ୟାୟ ହେବ, ଏଇଟା ଅଧର୍ମ ହେବ, ଏଇଭଳି ଭାବରେ ବହୁତ ପ୍ରକାର କ୍ୱେଶ୍ଚିନ୍ ମାର୍କ ଛାଡ଼ିଥିଲେ, ବହୁତ ପ୍ରକାର ପ୍ରଶ୍ନ କରିଥିଲେ। ତେଣୁ ତା ଦେହରୁ ଗୋଟିଏ ପ୍ରଶ୍ନ ଥିଲା, କଥମ ଏମାନେ ଯେଉଁ ସୁଜିନ ସ୍ୱଜନଙ୍ଗି ହତ୍ୱା, ସ୍ୱଜନଙ୍ଗି କଥଙ୍କ ହତ୍ୱା ସୁଖୀନ ସାମ ମହାଦେବ, ଆମେ ନିଜ ଜନକୁ ହତ୍ୟା କରିକି କେମିତି ଆମେ ସୁଖୀ ପ୍ରାପ୍ତ ହେବା, ସୁଖ ହୋଇପାରିବା, ସୁଖ ପ୍ରାପ୍ତ ହୋଇପାରିବା। ତେଣୁ ଏଇସବୁ ଯାହା ସବୁ କହିଥିଲେ ପ୍ରଥମ ଅଧ୍ୟାୟରେ, ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସେସବୁ ସବୁ ଖଣ୍ଡନ କରିଛନ୍ତି। ତେଣୁ ଭଗବାନ କହିଲେ, ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତେ ଯୁଦ୍ଧ ବିଦ୍ୱିସିମ୍, ଯେଉଁମାନେ କ୍ଷତ୍ରିୟ ରହିଛନ୍ତି, ଯେଉଁମାନଙ୍କର ରଜଗୁଣ ପ୍ରାଧାନ୍ୟ ରହିଛି ସେମାନଙ୍କର, ସେମାନେ କୁହାଯିବ କ୍ଷତ୍ରିୟ। ଏସବୁ ଆବଶ୍ୟକତା ରହିଛି ଭୌତିକ ଜଗତରେ, ଚାତୁର୍ବର୍ଣ୍ଣ ଯେଉଁ ରହିଛି, ଚାରିବର୍ଣ୍ଣ ଚାରି ଆଶ୍ରମ, ଏଇ ଭୌତିକ ଜଗତରେ ଆବଶ୍ୟକତା ରହିଛି ଚତୁର୍ବର୍ଣ୍ଣ। ତେଣୁ ଯେଉଁମାନେ କ୍ଷତ୍ରିୟ ହେବେ, ଯେଉଁମାନଙ୍କ ରଜଗୁଣ ପ୍ରାଧାନ୍ୟ ରହିଛି ସେମାନେ କ୍ଷତ୍ରିୟ ହେବେ। ତେଣୁ କ୍ଷତ୍ରିୟର ଏ ଯୁଦ୍ଧ କରିବାର ମନବୃତ୍ତି ରହିଛି। ତେଣୁ ଯଦି କ୍ଷତ୍ରିୟକୁ କୁହାଯିବ, ଗୋଟେ ନିମନ୍ତ୍ରଣ ଦିଆଯିବ ଯେ ଆମର ଏଇଠି ଯୁଦ୍ଧ ହେଉଛି, ଆପଣ ଆସନ୍ତୁ, ସେ ବହୁତ ଆନନ୍ଦ, ସୁଖୀନ କ୍ଷତ୍ରିୟ ପାର୍ଥ ଲଭେନ୍ତେ ଯୁଦ୍ଧ ବିଦ୍ୱିସିମ୍, କ୍ଷତ୍ରିୟମାନେ ଯେତେବେଳେ ତାଙ୍କୁ ଆସିବ ନିମନ୍ତ୍ରଣ ଆସିବ ଯୁଦ୍ଧ କରିବା ପାଇଁ, ସେତେବେଳେ ସେ ସୂଚନା କରନ୍ତି ନାହିଁ, ହେ ଯୁଦ୍ଧ କରିବି, ମୃତ୍ୟୁବରଣ କରିଯିବି, କ'ଣ କରିବି, ନାହିଁ ସୂଚନା ନାହିଁ, ସୂଚନା ନାହିଁ। ସେ ଆନନ୍ଦରେ ସେମାନେ ଆସନ୍ତି, ଯୁଦ୍ଧରେ ଯୋଗଦାନ କରନ୍ତି। କାହିଁକି ନା ଯୁଦ୍ଧରେ କୌଣସି ପ୍ରକାର ଦୁଃଖ କରିବାର ନାହିଁ, କୌଣସି ପ୍ରକାର ଭୟ କରିବାର ନାହିଁ। ଯୁଦ୍ଧରେ ଦୁଇଟି ପରିଣାମ ରହିଛି, ଗୋଟେ ଜଣେ ଜୟଲାଭ କରିବ, ନହେଲେ ପରାଜିତ ହେବ, ପରାଜିତ ମାନେ ମୃତ୍ୟୁବରଣ କରିବ। ସେଇଟା କୁହାଗଲା ନା, କ'ଣ ଯେଉଁମାନେ ଜୟଲାଭ କରିବେ ସେମାନେ ହତ୍ୱା ବା ପ୍ରାପ୍ତ ସ୍ୱର୍ଗମ, ଜିତ୍ୱା ବା ଭକ୍ଷ ସମୟ, ଯଦି ସେମାନେ ମୃତ୍ୟୁବରଣ କଲେ ତାହେଲେ ସେମାନେ ସ୍ୱର୍ଗ ପ୍ରାପ୍ତ ହେବେ, ଏବଂ ସେମାନେ ଯଦି ଜିତିବେ ତାହେଲେ ସ୍ୱର୍ଗ ଉପରେ ବିଜୟ ବା ସେ ଯୋଦ୍ଧା ବିଜୟ ଲାଭ କରିବେ, ସେମାନେ ସବୁ ଶାସନ କରିବେ, ହତ୍ୱା ବା ପ୍ରାପ୍ତ ସ୍ୱର୍ଗମ, ଜିତ୍ୱା ବା ଭକ୍ଷ ସମୟ। ତେଣୁ କ୍ଷତ୍ରିୟମାନଙ୍କର ଏଇ ସ୍ପିରିଟ୍ ଥିଲା, ତାଙ୍କର କୌଣସି ଭୟ ନଥିଲା, ଯୁଦ୍ଧ କରିବା ପାଇଁ କୌଣସି ଭୟ ନଥିଲା। କିନ୍ତୁ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକା 1965 ମସିହାର କଥା, ସେହି ସମୟରେ ଆମେରିକାରେ ଯେଉଁ ହିପି ମୁଭମେଣ୍ଟ ଚାଲିଥିଲା, ତା'ର କାରଣ ହେଉଛି ଏଇଟା, ଯେଉଁମାନେ କ୍ଷତ୍ରିୟ ସ୍ପିରିଟ୍ ନାହିଁ ସେମାନେ ଯୁଦ୍ଧ କରିପାରିବେ ନାହିଁ, ଯୁଦ୍ଧ କରିବା ପାଇଁ ଭୟ କରିବେ। ତେଣୁ ସେହି ସମୟରେ ଆମେରିକା ସରକାର ଯେଉଁ ଭିଏତନାମ ସହିତ ଯୁଦ୍ଧ କରୁଥିଲେ, ଭିଏତନାମ ଗୋଟେ ଛୋଟିଆ ରାଜ୍ୟ, ଆମେରିକା ଗୋଟେ ବିରାଟ ରାଜ୍ୟ, ହେଲେ ମଧ୍ୟ ଭିଏତନାମ ପାଖରେ ସେ ହାରି ଯାଉଥିଲେ, ଆମେରିକା ସରକାର ହାରି ଯାଉଥିଲେ। ତେଣୁ ଆମେରିକା ସରକାର, ସବୁ ଦେଶରେ ଏଇ ନିୟମ ରହିଛି, ଯଦି ଯୁଦ୍ଧରେ ଯୁଦ୍ଧ କ'ଣ ଯୁଦ୍ଧକାଳୀନ ପରିସ୍ଥିତିରେ ସମସ୍ତେ ସେନାବାହିନୀରେ ଯୋଗଦାନ କରିବେ, କନ୍ସ୍କ୍ରିପ୍ସନ୍ ନା କ'ଣ ଗୋଟେ ଟର୍ମ ରହିଛି, ସେଟା ଇଂରାଜୀରେ ତାକୁ କହନ୍ତି, ରହିଛି, ଯୋଗଦାନ କରିବେ। ତେଣୁ ଆମେରିକାର ଯେଉଁ ରହିଛନ୍ତି ଏମାନେ ସବୁ ଯେତେବେଳେ ତାଙ୍କର ସୈନ୍ୟମାନେ ଯୋଗ ଦେଉଥିଲେ ସେମାନେ ଚାହୁଁନଥିଲେ ଯୁଦ୍ଧ କରିବା ପାଇଁ, ତେଣୁ ସେମାନେ ସବୁ ହିପି ହୋଇଗଲେ। ଏଭଳି ଭାବେ ଭୟ ହୋଇଗଲା, ସେମାନେ ସବୁ ହିପି ହୋଇଗଲେ, ପାଗଳ ଭଳି ବୁଲିଲେ, ହିପି ହୋଇଗଲେ। ହିପି ମୁଭମେଣ୍ଟ ଚାଲିଥିଲା, ପ୍ରଭୁପାଦ ମହାରାଜ ଯାଇଥିଲେ 1965 ମସିହାର କଥା, ସେଇଭଳି ଭାବରେ ହୋଇଥିଲା। ସେମାନେ ଚାହୁଁନଥିଲେ ଯୁଦ୍ଧ କରିବା, ଯେଉଁମାନେ କ୍ଷତ୍ରିୟ ସ୍ପିରିଟ୍ ନାହିଁ ସେମାନେ ଯୁଦ୍ଧ କରିବା ଚାହିଁବେନି, ଭୟ କରିବେ। ବ୍ରାହ୍ମଣ ବୈଶ୍ୟ ଶୂଦ୍ର ଏମାନେ ସବୁ ଯୁଦ୍ଧ କରିପାରିବେ ନାହିଁ, କେବଳ କ୍ଷତ୍ରିୟ ହିଁ, କ୍ଷତ୍ରିୟ ସ୍ପିରିଟ୍ ଯାହା ରହିଛି ସେମାନେ ଯୁଦ୍ଧ କରିବେ। ତେଣୁ ରାଜା ଯିଏ କ୍ଷତ୍ରିୟ ଜଣେ ରାଜା ହେବେ, ସେ ରାଜା ହୁଅନ୍ତି, ସେମାନେ ଶାସନ କରିବେ, ରାଜା ଶାସନ କରିବେ। ତେଣୁ ଏହିଭଳି ଭାବରେ ଅବଶ୍ୟ ଭଗବାନ ବ୍ୟବସ୍ଥାରେ ପ୍ରଭୁପାଦ ମହାରାଜ ଯାଇଥିଲେ, ଏଇଟା ଗୋଟେ ତାଙ୍କର ବହୁତ ଇଏ ପ୍ରାପ୍ତ ହେଲେ, ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ ହେଲେ। ସେମାନେ ସେମାନେ ତାଙ୍କ ଜୀବନରେ ହତାଶ ହୋଇଯାଇଥିଲେ, ଯୁଦ୍ଧ କରିବା ନେଇ, ଯୁଦ୍ଧରେ ଯୋଗ ଦେଲେ ସବୁ ଭୟ କରିବା, ଭୟ ରହିଛି, ମୃତ୍ୟୁର ଭୟ ରହିଥିଲା, ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ, ଏବଂ ହିପି ବୋର୍ଡ଼ ରହିଥିଲେ। ତେଣୁ ସେହି ସବୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇ ପହଞ୍ଚିଲେ, ତାଙ୍କ ସହିତ ସେ ଯୋଗଦାନ କଲେ। ସେମାନେ ସବୁ ଡ୍ରଗ୍ ଆଡିକ୍ଟ ହୋଇଯାଇଥିଲେ ବହୁତ ଭାବରେ, ଏବେ ତାଙ୍କ ଜୀବନ ଶୋଚନୀୟ ଅବସ୍ଥା ହୋଇଯାଇଥିଲା। ଆମେରିକା ସରକାର ହଜାର ହଜାର ଡଲାର ଖର୍ଚ୍ଚ କରି ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ, କିନ୍ତୁ ସେମାନେ ଯେତେବେଳେ ପ୍ରଭୁପାଦଙ୍କର ଧାରାରେ ଯୋଗଦାନ କଲେ, ସେତେବେଳେ ତାଙ୍କର ଏଇ ଯେଉଁ ହିପି ମୁଭମେଣ୍ଟ ହାପିରେ ପରିଣତ ହୋଇଗଲେ। ହିପି ବିକେମ୍ ହାପି, ହିପି ମାନେ ଯେଉଁ ଥିଲେ ସବୁ ହାପି ହୋଇଗଲେ। ଏଇଭଳି ଭାବରେ ତାଙ୍କର ଭାଗ୍ୟ ଏଇଟା, ଆଜ୍ଞା ପ୍ରଭୁପାଦ ମହାରାଜ ଭଳି ଏ ଭାଗବତ ତୃତୀୟ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ଦୁରାପାହି ଅଳ୍ପତପସ ସେବା ବୈକୁଣ୍ଠପତ୍ମସୁ ଯତ୍ରୋପଜ୍ଞତ ନିତ୍ୟଂ ଦେବ ଦେବ ଜନାର୍ଦ୍ଦନ। ଏଇ ଯେଉଁ ବୈଷ୍ଣବମାନଙ୍କ ସେବା ଏତେ ସହଜ ନୁହଁ, ବୈଷ୍ଣବମାନଙ୍କ ସେବା ମାନେ ଏଇ ଭାଗବତ କଥା ଶ୍ରବଣ, ବୈଷ୍ଣବ ସେବା ମାନେ ଭାଗବତ କଥା ଶ୍ରବଣ, ଏ ଶ୍ରବଣ ସମସ୍ତଙ୍କ ଭାଗ୍ୟରେ ଆସେ ନାହିଁ। ଏଇଟା ବିଦୁର କହୁଛନ୍ତି, ବିଦୁର କହୁଛନ୍ତି, ଯିଏକି ଧର୍ମରାଜ ଯମରାଜ ଥିଲେ ସିଏ, ସେ କହୁଛନ୍ତି ଦୁରାପାହି ଏଇଟା ସହଜରେ ସମସ୍ତେ ପ୍ରାପ୍ତ ହୋଇପାରିବେ ନାହିଁ, ଅଳ୍ପ ତପସ୍ୟା, ଯେଉଁମାନେ ଅଳ୍ପ ତପସ୍ୟାକାରୀ ସେମାନେ ଏଇଟା ପ୍ରାପ୍ତ ହୋଇପାରିବେ ନାହିଁ। କ'ଣ ସେଇଟା ପ୍ରାପ୍ତ ହୋଇପାରିବେ ନାହିଁ ନା, ଦେବ ଦେବ ଜନାର୍ଦ୍ଦନ, ଜନାର୍ଦ୍ଦନ ଯିଏ ଜନତାମାନଙ୍କ ଦୁଃଖକୁ ଦୂର କରନ୍ତି, ସେ ଦେବତାମାନଙ୍କ ଦେବତା, ସେ ଭଗବାନ, ତାଙ୍କର ଦେବ ଦେବ ଜନାର୍ଦ୍ଦନ ଦୁରାପାହି ଅଳ୍ପ ତପସ୍ୟା ସେବା ବୈକୁଣ୍ଠ ପତ୍ମସୁ, ସେମାନଙ୍କର ସେବା, ସେ ବୈଷ୍ଣବମାନଙ୍କ ସେବା, ସେ ବୈଷ୍ଣବମାନେ ବୈକୁଣ୍ଠ ପତ୍ମସୁ, ସେମାନେ ବୈକୁଣ୍ଠର ଯାତ୍ରୀ, ସେମାନେ ବୈକୁଣ୍ଠକୁ ଯାତ୍ରା କରୁଛନ୍ତି, ଭଗବାନ ଗୁଣଗାନ କରି ଯତ୍ରପଜ୍ଞତ ନିତ୍ୟଂ, ଯେଉଁଠି ବୈଷ୍ଣବମାନେ କହିଲେ କ'ଣ ନା, ସେମାନେ ଭଗବାନ ଗୁଣଗାନ କରନ୍ତି, ଉପଗୀତେ ବହୁତ ଭଗବାନ ଗୁଣଗାନ କରନ୍ତି, ସବୁବେଳେ ଭଗବାନ ଗୁଣଗାନ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଭଗବାନଙ୍କର ଗୁଣଗାନ କରନ୍ତି। ତେଣୁ ଯେଉଁମାନେ ଭାଗ୍ୟବାନ ଜୀବ ସେମାନେ ଏଇ ଗୁଣକୁ ଶ୍ରବଣ କରନ୍ତି, ଭଗବତ କଥା ଶ୍ରବଣ କରନ୍ତି। ଯେଉଁମାନଙ୍କ ଏତେ କ'ଣ ଏତେ ଭାଗ୍ୟ ନାହିଁ, ଯେଉଁମାନଙ୍କ ତପସ୍ୟା ନାହିଁ, ସେମାନେ ଶ୍ରବଣରୁ ବଞ୍ଚିତ ହୁଅନ୍ତି। ତେଣୁ ପ୍ରଭୁପାଦ ମହାରାଜ ସେଥିପାଇଁ ଏ ବ୍ୟବସ୍ଥା କରି ସକାଳ 8ରୁ 9 ଭାଗବତ ଭାଗବତ ପାଠର ବ୍ୟବସ୍ଥା କରିଛନ୍ତି, କିନ୍ତୁ ଯେଉଁମାନେ ଭାଗ୍ୟବାନ, ଯେଉଁମାନେ ତପସ୍ୟା ରହିଛି, ସେମାନେ ହିଁ ଏଇ ଶ୍ରବଣ କରିପାରିବେ, ଅନ୍ୟମାନେ ଶ୍ରବଣ କରିପାରିବେ ନାହିଁ। ତେଣୁ ଏଇଭଳି ଭାବରେ କଥା ଅଛି, ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି, 6 ଶ୍ଳୋକ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଏଠି ଭାଷ୍ୟ ନାହିଁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଆମ ସମୟ ହୋଇଗଲା, ଆମେ ଏତିକି କଥା ବିଶ୍ରାମ ଦେବା ପୂର୍ବରୁ 2 ଭଗବାନଙ୍କର ନାମ କୀର୍ତ୍ତନ କରିକି କଥା ବିଶ୍ରାମ ଦେବା। ହରେ କୃଷ୍ଣ ହରେ କୃଷ୍ଣ।